ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାକେଶ ରଞ୍ଜନ ଗିରଫ। ଆସାମରେ ବନ୍ୟା ପ୍ରଭାବରେ 84 ମୃତ, 184 ଗାଁ ଜଳବନ୍ଦୀ। ଦେଶରେ ଆତ୍ମହତ୍ୟା ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ପଞ୍ଚମ ପର୍ଯ୍ୟାୟ ଆସ୍ଥା ଭୋଟ୍ରେ ଆଜି ସମର୍ଥନ ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ, ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀରେ ନିଯୁକ୍ତି ପାଇବେ ପୂର୍ବତନ ଅଗ୍ନିବୀର। ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାକେଶ ରଞ୍ଜନ ଓରଫ ରକି ନାମକ ଜଣେ ବ୍ୟକ୍ତିକୁ ସିବିଆଇ ଗିରଫ କରିଛି। ତାଙ୍କୁ 10 ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଛି। ରକି ଏହି ରାକେଟ୍ର ଅନ୍ୟ ଜଣେ ପ୍ରମୁଖ ବ୍ୟକ୍ତି ସଞ୍ଜୀବ ମୁଖିଆଙ୍କ ସହ ଏହି ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ିଛି। ସେ 2 ଦଶନ୍ଧି ଧରି ଏହିଭଳି ଦୁର୍ନୀତିରେ ଜଡ଼ିତ ଥିବା କୁହାଯାଇଛି। ରଞ୍ଜନ ଓରଫ ରକିକୁ ଗିରଫ କରାଯିବା ଦ୍ୱାରା ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ଅଧିକ ସୂଚନା ମିଳିବା ନେଇ ସମ୍ଭାବନା ଦେଖାଦେଇଛି। ତଦନ୍ତ ଏଜେନ୍ସି ଏପର୍ଯ୍ୟନ୍ତ ଝାଡ଼ଖଣ୍ଡର ହଜାରିବାଗରେ ଥିବା ଏକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ 1 ଡଜନରୁ ଅଧିକ ଲୋକଙ୍କୁ ଗିରଫ କରିଛି। ନିଟ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଲିକ୍ ସହ ଜଡ଼ିତ ରାକେଟ୍ର ତଦନ୍ତରେ ଉଭୟ ସିବିଆଇ ଏବଂ ବିଭିନ୍ନ ରାଜ୍ୟ ପୁଲିସ୍ ସାମିଲ ହୋଇଛନ୍ତି। ଏହି ମାମଲାରେ ସିବିଆଇ ବିହାରରେ 3ଟି ପୃଥକ ମାମଲା ପାଇଁ 5ଟି ଏତଲା ଦାୟର କରିଥିବାବେଳେ ମୋଟ 6ଟି ମାମଲା ଦାୟର କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ ନିଟ୍ ପ୍ରଶ୍ନପତ୍ର ଲିକ୍ ହଜାରିବାଗର ଓଏସିସି ସ୍କୁଲରୁ ହୋଇଥାଇପାରେ। ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ 84 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ନାଗାଓଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ନାଗାଓଁ ଜିଲ୍ଲାରେ 20,612 ଜଣ ଶିଶୁଙ୍କ ସମେତ ପ୍ରାୟ 79,000 ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର 6ଟି ରାଜସ୍ୱ ଅଞ୍ଚଳ ଅନ୍ତର୍ଗତ 184ଟି ଗାଁକୁ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି ଏବଂ 18,231 ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ରାଜ୍ୟର କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାରେ ଏପର୍ଯ୍ୟନ୍ତ 10ଟି ଗଣ୍ଡା ସମେତ 174ଟି ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଜାତୀୟ ଉଦ୍ୟାନରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି, କିନ୍ତୁ 46ଟି ଜଙ୍ଗଲ, କ୍ୟାମ୍ପ ଏବଂ ଉଦ୍ୟାନର କିଛି ଅଂଶ ଏବେ ମଧ୍ୟ ଜଳମଗ୍ନ ରହିଛି। କର୍ତ୍ତୃପକ୍ଷ କହିଛନ୍ତି 2017 ମସିହାରେ କାଜିରଙ୍ଗାରେ ହୋଇଥିବା ବନ୍ୟାରେ 24ଟି ଗଣ୍ଡା ସମେତ 291ଟି ପଶୁ ପ୍ରାଣ ହରାଇଥିଲେ। 2019 ବନ୍ୟାରେ 21ଟି ଗଣ୍ଡା ସମେତ 223ଟି ପଶୁ ଏବଂ 2020 ବନ୍ୟାରେ 19ଟି ଗଣ୍ଡା ସମେତ 157ଟି ପଶୁ ପ୍ରାଣ ହରାଇଥିଲେ। ଆଇନଗତ ଭାବରେ ବିବାହିତ ହୋଇନଥିବା ମହିଳାଙ୍କ ସହ ରହୁଥିବା ଲିଭ୍ ଇନ୍ ପାର୍ଟନରଙ୍କୁ ନିଷ୍ଠୁରତା ଅପରାଧ ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା 498A ଅନୁଯାୟୀ ଦଣ୍ଡ ଦିଆଯାଇପାରିବ ନାହିଁ। ଏନେଇ କେରଳ ହାଇକୋର୍ଟ ରାୟ ଦେଇଛନ୍ତି। ଅଭିଯୋଗକାରୀ ମହିଳାଙ୍କ ଲିଭ୍ ଇନ୍ ପାର୍ଟନର ଏବଂ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତା ଆଇପିସିର ଧାରା 498A ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ୱାମୀ କିମ୍ବା ଶାଶୁଘର ଲୋକଙ୍କ ଦ୍ୱାରା ହେଉଥିବା ନିଷ୍ଠୁରତା ସହ ଜଡ଼ିତ। ଆବେଦନକାରୀ 2023 ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଲିଭିନ୍ରେ ରହିବା ସମୟରେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯିବା ନେଇ ଅଭିଯୋଗ କରିଥିଲେ। ଦେଶରେ ଆତ୍ମହତ୍ୟା ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ପ୍ରୟାସ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ସ୍ଥିତି ଜଣାଇବାକୁ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ସରକାରୀ ଓକିଲ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯିବ ବୋଲି କହିଛନ୍ତି। ସତ୍ୟପାଠରେ ଅଭିଯୋଗର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ। ଆସନ୍ତା 4 ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରାଯିବ। ଶିଶୁଙ୍କ ଆତ୍ମହତ୍ୟା ବିଷୟକୁ ଏକ ଗମ୍ଭୀର ପ୍ରସଙ୍ଗ ଭାବେ ବିଚାର କରି ଅଦାଲତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଶରେ ଏଭଳି ଘଟଣାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଗୌରବ କୁମାର ବଂଶଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ମାସ 9 ତାରିଖ ସ୍ଥିର କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
नेपालर प्रधानमंत्री पुष्पकमल दहल प्रचंड आज पंचम पर्याय आस्था भोटे अवतीर्ण हे। 2006 राजनैतिक परिवर्तन परे मुख्यधारा राजनीति में प्रवेश करिथिबा पूर्वतन माओवादी विद्रोही प्रचंड 20 कम समय मध्यरे पंचम विश्वासमत हासिल करने को चेष्टा चलाइछन्ति। नेपाल संसदर प्रमुख दल नेपाली कांग्रेस, कम्युनिस्ट पार्टी ऑफ नेपाल, यूनिफाइड मार्क्सवादी लेनिनिस्ट एवं जनता समाजवादी पार्टी आज संसद में उपस्थापित होबाकु थिबा विश्वास प्रस्ताव विरोध में भोट देबाकु सेमानक सांसदमानंकु ह्विप जारी करिछन्ति। संसदरे आसन दृष्टिरु द्वितीय स्थानरे थिबा नेपालर सर्वबृहत कम्युनिस्ट पार्टी 275 आसन विशिष्ट संसदरे 78 भोट पाइछि। संसदरे 99 आसन सहित नेपाली कांग्रेस मध्य आज उपस्थापित होबाकु थिबा विश्वास प्रस्ताव विरोधरे भोट देबाकु ह्विप जारी करिछि। केन्द्रीय सशस्त्र पुलिस बाहिनीने पूर्वतन अग्निवीरमानंकु नियुक्ति दियाजिब। केन्द्रीय शिल्प सुरक्षा बल सीआईएसएफर महानिर्देशक नीना सिंह गणमाध्यमक सूचना दे कहिछन्ति ए संक्रांतरे सीआईएसएफ समस्त व्यवस्था करिछि। सशस्त्र बाहिनीरे पूर्वतन अग्निवीरमानंकु 10% संरक्षण दियाजिब एवं सेमानंकु शारीरिक दक्षता परीक्षारे मध्य रिहाति दियाजिब बोली से कहिछन्ति। सीमा सुरक्षा बलर महानिर्देशक नितिन अग्रवाल कहिछन्ति एहाठारु भल आउ किछि होइपारिब नाही, एहा समाजर समस्त वर्गंकु लाभान्वित करिब। म्यांमारे साइबर स्काम ग्यांग द्वारा बेआईन भाव अटक रखा भारतीय शीघ्र मुक्त करने वैदेशिक व्यापार मंत्री डॉ एस जयशंकर म्यांमारर उप प्रधानमंत्री तथा वैदेशिक मंत्री यु थान स्वयं कथा होती। बिमस्टेक वैदेशिक मंत्री रिट्वीट अवसर में म्यांमारर वैदेशिक मंत्री भेट डॉ जयशंकर अनेक गुरुत्वपूर्ण प्रसंगे आलोचना करते। बैठक समय म्यांमारे गणतांत्रिक परिवर्तन प्रति भारतर प्रतिबद्धता को से दोहराइथिले। डॉ जयशंकर द्वितीय बिमस्टेक वैदेशिक मंत्री बहुस्तरीय वैषयिक और अर्थनैतिक सहयोग पाई विश्वर विभिन्न स्थानर आसीथिबा सहकर्मी मानंकु स्वागत करिछन्ति। बिमस्टेक वैदेशिक मंत्री रिट्रीटर प्रथम संस्करण 2023 जुलाई में थाइलैंडर बैंकॉक अनुष्ठित होइथिला। आमदानी और रप्तानी क्षेत्र में भारतीय बंदरगुड़िकर प्रदर्शन आकलन करिबा लागि बांग्लादेशर एक 13 प्रतिनिधि दल चलित मास 9-12 तारीख पर्यंत भारत गस्तरे आसिछन्ति। बांग्लादेश जहाज चलाचल मंत्रालय जुग्म सचिव एसएम मुस्ताफा कमल एही प्रतिनिधि दलर नेतृत्व नेइछन्ति। प्रतिनिधि दलरे बांग्लादेशर प्रमुख मंत्रालय एवं बंदरगुड़िकर प्रतिनिधि माने सामिल अछन्ति। संपृक्त प्रतिनिधि दल चेन्नई, कृष्णपट्टनम, विशाखापाटना, कोलकाता एवं हलदिया बंदर परिदर्शन एवं मूल्यांकन करुछन्ति। नाटो अभियोग करिछि जे युक्रेन विरुद्ध चीन युद्ध में प्रमुख भूमिका ग्रहण करिछि। वाशिंगटन ने अमेरिका राष्ट्रपति जो बाइडेन द्वारा आयोजित एक शिखर सम्मेलन में 32 विशिष्ट मेंट रूस आक्रमण में निर्णायक भूमिका ग्रहण करथिबारु चीन को निंदा करि एक मिलित घोषणानामा जारी करथिले। चीन रप्तानी उपर प्रतिबंधक सत्वे सेमिकंडक्टर मेसीन उपकरण और अन्यान्य उपादान रूसर प्रतिरक्षा शिल्पपाई गुरुत्वपूर्ण सब्यस्त होइछि। श्रीलंका क्रिकेट आगामी भारत गस्त पर सूचना प्रकाश करिछि। भारतीय क्रिकेट दल जुलाई और अगस्त मास रे श्रीलंका गस्त करिब। एही गस्तरे 3 दिनिकिया और 3 T20 मैच खेलाजिब। मुख्य संवाद पुणि थरे नीट प्रवेशिका परीक्षा प्रश्नपत्र लीक मामलें मुख्य षड्यंत्रकारी राकेश रंजन गिरफ। आसामरे बन्या प्रभावरे 84 मृत, 184 गाँ जलबंदी। देशरे आत्महत्या रोकिबा पई स्वास्थ्य मंत्रालय नेइथिबा पदक्षेप संपर्क में जणाइबाकु सुप्रीम कोर्ट को निर्देश। ପଞ୍ଚମ ପର୍ଯ୍ୟାୟ ଆସ୍ଥା ଭୋଟରେ ଆଜି ସମର୍ଥନ ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ ନିଯୁକ୍ତି ପାଇବେ ପୂର୍ବତନ ଅଗ୍ନିବୀର। ସମ୍ବାଦ ଶେଷ ହେଲା।